ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିହାର, ଓଡ଼ିଶା ଏବଂ ହରିୟାଣାର 11 ରାଜ୍ୟସଭା ଆସନ ପାଇଁ ଜାରି ରହିଛି ମତଦାନ. ଆଜି ସନ୍ଧ୍ୟାରେ ଭୋଟ୍ ଗଣତି ସହ ପ୍ରକାଶ ପାଇବ ଫଳାଫଳ. ପଶ୍ଚିମବଙ୍ଗର 4 ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ. କଟକ ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ. ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ. ଡ୍ରୋନ୍ ଆକ୍ରମଣ ଯୋଗୁଁ ଅସ୍ଥାୟୀ ଭାବେ ବନ୍ଦ ରହିଥିବା ଦୁବାଇ ବିମାନ ବନ୍ଦରରୁ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଉଡ଼ାଣ ଆରମ୍ଭ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଝଡ଼ବାତ୍ୟା ଓ କୁଆପଥର ବୃଷ୍ଟି ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ. ବିହାର, ଓଡ଼ିଶା ଏବଂ ହରିୟାଣାର 11 ରାଜ୍ୟସଭା ଆସନ ପାଇଁ ମତଦାନ ଜାରି ରହିଛି. ପୂର୍ବରୁ ଗତ ମାସରେ 10 ରାଜ୍ୟର 37 ରାଜ୍ୟସଭା ଆସନରେ ଦ୍ୱିବାର୍ଷିକ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଥିଲେ. ସେଥିମଧ୍ୟରୁ 26 ଆସନରେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି. ବିହାରରେ 5 ରାଜ୍ୟସଭା ଆସନ ପାଇଁ ଜାରି ରହିଥିବା ମତଦାନରେ ସଂଖ୍ୟାଗତ ଦୃଷ୍ଟିରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ 4 ଆସନ ନିଶ୍ଚିତ ଜିତିବା ନେଇ ବିବେଚନା କରାଯାଇଛି. 5ମ ଆସନ ପାଇଁ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱୀ ହେବ, 6 ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି. ଓଡ଼ିଶାରେ 4 ଆସନ ପାଇଁ ମତଦାନ ଚାଲିଛି. ସକାଳ 9:00 ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ 4 ପର୍ଯ୍ୟନ୍ତ ଜାରି ରହିବ. ନିର୍ବାଚନ ପାଇଁ ରଣାଙ୍ଗନରେ 5 ପ୍ରାର୍ଥୀ ରହିଛନ୍ତି. ସେମାନଙ୍କ ମଧ୍ୟରେ ବିଜେପିରୁ ଦଳର ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନର ରାଜ୍ୟସଭା ସଦସ୍ୟ ସୁଜିତ କୁମାର ରହିଥିବା ବେଳେ ବିରୋଧୀ ଦଳ ପକ୍ଷରୁ ସନ୍ତୃପ୍ତ ମିଶ୍ର ରହିଛନ୍ତି. ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କଂଗ୍ରେସ ଓ ବିଜେଡିର ମିଳିତ ପ୍ରାର୍ଥୀ ଭାବେ ଗଣନା କରାଯାଉଥିବା ବେଳେ ବିଜେପି ସମର୍ଥନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ପ୍ରାର୍ଥୀ ହୋଇଛନ୍ତି. 147 ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପିର 79 ସଦସ୍ୟ ରହିଥିବା ବେଳେ 3 ସ୍ୱାଧୀନ ସଦସ୍ୟଙ୍କର ସମର୍ଥନ ରହିଛି. ବିଜେଡି ପାଖରେ 2 ବିଧାୟକଙ୍କ ନିଲମ୍ବନ ପରେ ମଧ୍ୟ 48 ସଦସ୍ୟ ରହିଛନ୍ତି. କଂଗ୍ରେସର 14 ଏବଂ ସିପିଆଇର ଜଣେ ସଦସ୍ୟ ଅଛନ୍ତି. ସନ୍ଧ୍ୟା 5:00 ଭୋଟ୍ ଗଣତି ଆରମ୍ଭ ହୋଇ ଫଳାଫଳ ଘୋଷଣା କରାଯିବାର କାର୍ଯ୍ୟସୂଚୀ ରହିଛି. ହରିୟାଣାର 2 ଆସନ ପାଇଁ ମତଦାନ ଚାଲିଛି. ପଶ୍ଚିମବଙ୍ଗର 4 ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି. ସେମାନଙ୍କ ମଧ୍ୟରେ ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକ ଡିଜିପି, କରେକ୍ସନାଲ ସର୍ଭିସେସ୍ ଡିଜି, ଆଇନ ଓ ଶୃଙ୍ଖଳା ବିଭାଗ ଏଡିଜି ଏବଂ କୋଲକାତା ପୁଲିସ୍ କମିଶନର ଅନ୍ତର୍ଭୁକ୍ତ. 1992 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ସିଦ୍ଧନାଥ ଗୁପ୍ତାଙ୍କୁ ପଶ୍ଚିମବଙ୍ଗର ନୂତନ ପୁଲିସ୍ ମହାନିର୍ଦ୍ଦେଶକ ଭାବରେ ଆୟୋଗ ନିଯୁକ୍ତ କରିଛନ୍ତି. 1996 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଜୟ କୁମାର ନନ୍ଦଙ୍କୁ କୋଲକାତା ପୁଲିସ୍ କମିଶନର, 1991 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏନ୍ ରମେଶ ବାବୁଙ୍କୁ କରେକ୍ସନାଲ ସର୍ଭିସେସ୍ ଡିଜି ଏବଂ 1995 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅଜୟ ମୁକୁନ୍ଦ ରାନାଡେଙ୍କୁ ଆଇନ ଶୃଙ୍ଖଳା ଡିଜି ଭାବେ ଆୟୋଗ ନିଯୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ଗତକାଲି 4 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀ ରହିଛି। ଏଥିସହିତ ସେହିସବୁ ଅଞ୍ଚଳରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁ ୟୁନିଟ୍ରେ ଆଜି ପ୍ରତ୍ୟୁଷରେ ଘଟିଥିବା ଅଗ୍ନିକାଣ୍ଡରେ 10 ରୋଗୀଙ୍କର ମୃତ୍ୟୁ ହୋଇଛି। 5 ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ ବିଦ୍ୟୁତ୍ ସର୍ଟସର୍କିଟ୍ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ସେବା କର୍ମଚାରୀ, ହସ୍ପିଟାଲ କର୍ମଚାରୀ ଏବଂ ପୁଲିସ୍ ପକ୍ଷରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଶ୍ରୀ ମାଝୀ କହିଛନ୍ତି, ଉଦ୍ଧାର କାର୍ଯ୍ୟ ସମୟରେ ଆଇସିୟୁରେ 7 ରୋଗୀଙ୍କର ଏବଂ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର ବେଳେ 3 ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡ ବେଳେ 23 ରୋଗୀ ଆଇସିୟୁରେ ରହିଥିଲେ। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 25 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅଗ୍ନିକାଣ୍ଡର ନ୍ୟାୟିକ ତଦନ୍ତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୃଥକ ପୃଥକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେମାନେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରେ 2 ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ନିଖିଲ କହୁଛି। ଚନ୍ଦ୍ରାଲ ଟିମ୍ କଳାହାଣ୍ଡି ପୁଲିସ ପାଖରେ ସରେଣ୍ଡର କରିବା ପରେ ବିଜିଏନ୍ ସହ ରାଜ୍ୟର ପୁରା ଡିଭିଜନ ଖାଲି ହୋଇସାରିଲାଣି। କେବଳ ତୁମେ 15 ବାକି ଅଛ। ତୁମମାନେ ଏମିତି ଥିବ ଆଉ ତୁମ ଭିତରୁ କିଛି କିଛି ସାଥୀ ଲୁଚି ପଳାଇ ଆସି ସରେଣ୍ଡର କରୁଥିବେ। ଏମିତି ତୁମମାନଙ୍କୁ ନୁକସାନ ହେବ ସିନା, ଫାଇଦା କିଛି ହେବ ନାହିଁ। ତେଣୁ ତୁମେ ସମସ୍ତେ ଏକାଥରରେ ଆସି ସରେଣ୍ଡର କରନ୍ତୁ। ତୁମର ଜଣେ କମ୍ରେଡ୍ ଭାବେ ଶୁକ୍ର ସିଲକ ମୋର ପରାମର୍ଶ, ମାର୍ଚ୍ଚ 31 ସୁଦ୍ଧା ଆସି ସରେଣ୍ଡର କଲେ ଭଲ। ମାର୍ଚ୍ଚ 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବେ ନାହିଁ। ଏପରି କ୍ଷେତ୍ରରେ ଏକ ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିବା କମ୍ରେଡ୍ ଶୁକ୍ରକୁ ମୋର ବିଶେଷ ପରାମର୍ଶ, ସମସ୍ତଙ୍କୁ ବୁଝାଇ ସାଙ୍ଗରେ ଧରି ଆସ। ସେମାନେ ଯଦି ଆସିବାକୁ ରାଜି ନାହାନ୍ତି, ତୁମେ ନିଜେ ଆସି ସରେଣ୍ଡର କର। ମୋର ଏଇ ମୋବାଇଲ ନମ୍ବର 9437643839, ଆଉ ଥରେ କହିଛି 9437643839 କଣ୍ଟାକ୍ଟ କଲେ ମୁଁ ଯାଇ ତୁମମାନଙ୍କୁ ନେଇ ଆସିବି। ନଚେତ୍ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କ ଅପେକ୍ଷାରେ ନିଖିଲ, ପୂର୍ବୀ ସବ୍ଜୋନାଲ ବ୍ୟୁରୋ ସଚିବ।
ଡ୍ରୋନ୍ ଆକ୍ରମଣ ଯୋଗୁଁ ଦୁବାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅସ୍ଥାୟୀ ଭାବେ ବନ୍ଦ ରହିଥିବା ଉଡ଼ାଣକୁ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ପୁନଃ ଆରମ୍ଭ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁବାଇ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ଯାତ୍ରା ପୂର୍ବରୁ ସମ୍ପୃକ୍ତ ବିମାନ କମ୍ପାନୀଗୁଡ଼ିକ ସହିତ ଯୋଗାଯୋଗ ରକ୍ଷା ମାଧ୍ୟମରେ ଉଡ଼ାଣ ସ୍ଥିତିର ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ବିମାନ ବନ୍ଦରର କମ୍ପ୍ଲେକ୍ସ ନିକଟରେ ଆଜି ସକାଳେ ଏକ ଡ୍ରୋନ୍ ଆକ୍ରମଣ ଦ୍ୱାରା ଏକ ଇନ୍ଧନ ଟାଙ୍କି କ୍ଷତିଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ତ୍ୱରିତ ସେବା ପ୍ରଦାନକାରୀ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଇରାନ୍ର ଗଣମାଧ୍ୟମ ଅପରେସନ୍ କେନ୍ଦ୍ର ପକ୍ଷରୁ ଦୁବାଇ ଏବଂ ଦୋହା ଉପରେ ଅଧିକ ଆକ୍ରମଣ ନେଇ ଚେତାବନୀ ଦେଇଛି। ସଂଘର୍ଷ ଆରମ୍ଭ ହେବା ପରଠାରୁ ଉପସାଗରୀୟ ଆରବ ଦେଶଗୁଡ଼ିକ ଉପରେ 2000 ଅଧିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ ହୋଇଛି। ହର୍ମୁଜ୍ ପ୍ରଣାଳୀକୁ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟ ନେଇ କୌଣସି ଜାହାଜ ପଠାଇବାର ଯୋଜନା ନାହିଁ ବୋଲି ଜାପାନ, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ୍ ସ୍ୱଷ୍ଟ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏ ସଂକ୍ରାନ୍ତ ଅନୁରୋଧ ପରିପ୍ରେକ୍ଷୀରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଇଛି। ଜାପାନ ପ୍ରଧାନମନ୍ତ୍ରୀ ସାନେ ତାକାଇଚି କହିଛନ୍ତି, ଦେଶର ନୌସେନା ସମ୍ପତ୍ତିକୁ ଏଥିପାଇଁ ବ୍ୟବହାର କରାଯିବାର କୌଣସି ଯୋଜନା ନାହିଁ। ଅଷ୍ଟ୍ରେଲିଆର ମନ୍ତ୍ରୀ କ୍ୟାଥରିନ୍ କିଙ୍ଗ କହିଛନ୍ତି, ନୌ ସୁରକ୍ଷା ନେଇ ଅଷ୍ଟ୍ରେଲିଆକୁ ଆନୁଷ୍ଠାନିକ ଭାବେ କୌଣସି ପ୍ରକାର ଅନୁରୋଧ କରାଯାଇ ନାହିଁ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ହର୍ମୁଜ୍ ପ୍ରଣାଳୀକୁ ଖୋଲିବା ପାଇଁ ଆଲୋଚନା ହୋଇଛି। କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କେ କାର୍ନେଙ୍କ ସହିତ ମଧ୍ୟ ଏ ସମ୍ପର୍କରେ ବିଚାର ବିମର୍ଶ ହୋଇଥିବା ସେ ସୂଚନା ଦେଇଛନ୍ତି। ଦେଶରେ ଆତ୍ମନିଯୁକ୍ତି କ୍ଷେତ୍ର ବୃଦ୍ଧି ପାଇଥିବା ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ଲୋକସଭାରେ ଆଜି ପ୍ରଶ୍ନକାଳରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମାଣ୍ଡବ୍ୟ କହିଛନ୍ତି, 2017-18 ମସିହାରେ ରହିଥିବା ଆତ୍ମନିଯୁକ୍ତି କ୍ଷେତ୍ର 52% ଏବେ ବୃଦ୍ଧି ପାଇ 58% ପହଞ୍ଚିଛି। ଅର୍ଥନୈତିକ ଅଭିବୃଦ୍ଧି ସହିତ ଶ୍ରମିକଙ୍କ ଆୟ ମଧ୍ୟ ବୃଦ୍ଧି ପାଉଛି। ଶ୍ରମିକଙ୍କ ଦୈନିକ ହାରାହାରି ମଜୁରୀ 2017-18 ମସିହାରେ ରହିଥିବା 295 ଟଙ୍କାରୁ ବୃଦ୍ଧି ପାଇ ଏବେ 418 ଟଙ୍କା ହୋଇଛି। ନୂତନ ଶ୍ରମ ସଂହିତା ଅନୁଯାୟୀ ସର୍ବନିମ୍ନ ମଜୁରୀ ସ୍ଥିର କରାଯିବା ସହିତ ସବୁ ରାଜ୍ୟକୁ ଏହାଠାରୁ ଅଧିକ ମଜୁରୀ ଦେବାକୁ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ମାଣ୍ଡବ୍ୟ ଗୃହରେ କହିଛନ୍ତି।
ଅଭି ଲେବର କୋଡ୍ ମେ ହମନେ ପ୍ରାବଧାନ କରା ହେ ଆଜ ତକ ମନ୍ଥଲି ସାଲାରୀ ମିଲନେ ୱାଲେ ଲୋଗୋ କୋ ବି ଆପଏଣ୍ଟମେଣ୍ଟ ଲେଟର ନହିଁ ମିଲତା ଥା ଲେକିନ ଅଭି ଲେବର କୋଡ୍ ଲାଗୁ ହୋନେ ସେ ଜିସକୋ ମନ୍ଥଲି ସାଲାରୀ ମିଲତି ହେ ଉସକୋ କମ୍ପଲସରୀ ଆପଏଣ୍ଟମେଣ୍ଟ ଲେଟର ମିଲେଗା। अपॉइंटमेंट लेटर मिलने से उसको सोशल सिक्योरिटी मिलेगी, उसकी जिम्मेवारी भी फिक्स हो जाएगी, मिनिमम वेज और सैलरी भी फिक्स हो जाएगी और सोशल सिक्योरिटी भी फिक्स हो जाएगी।
ଦେଶରେ ଏଲ୍ପିଜି ସଙ୍କଟକୁ ମାଧ୍ୟମ କରି କଂଗ୍ରେସ ରାଜନୀତି କରୁଛି ବୋଲି ରାଜ୍ୟସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଏଭଳି ପରିସ୍ଥିତି ଭାରତ ଯୋଗୁଁ ସୃଷ୍ଟି ହୋଇନାହିଁ କିମ୍ବା ଏଥିରେ ଭାରତର କୌଣସି ଭୂମିକା ନାହିଁ। ତେବେ ଏଭଳି ପରିସ୍ଥିତିରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ସହଯୋଗ କରିବା ପରିବର୍ତ୍ତେ ରାଜନୈତିକ ଫାଇଦା ନେବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।
ମୁଝେ ଦୁଃଖ ହେ କି ହମାରେ ବିପକ୍ଷ ବିଶେଷ କରକେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ୟହ ବିପତ୍ତି କାଲ ମେ ଭି ଦେଶ ମେ ରାଜନୀତି କରନେ ସେ ପିଛେ ନହିଁ ହଟତା। यह विपत्ति कोई भारत के कारण नहीं आई है, इसमें भारत का कोई योगदान नहीं है, लेकिन जो अंतर्राष्ट्रीय स्थिति हुई है उस अंतर्राष्ट्रीय स्थिति में आज हम सब लोग जानते हैं कि ये क्राइसिस आया है। इस क्राइसिस के बारे में हरदीप पुरी ने पूरी बातचीत कही है।
ବିହାର, ପୂର୍ବ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗର ଗାଙ୍ଗେୟ କ୍ଷେତ୍ର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ଝଡ଼ବାତ୍ୟା ଏବଂ କୁଆପଥର ବୃଷ୍ଟି ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିହାର, ଓଡ଼ିଶା ଏବଂ ହରିୟାଣାର 11 ରାଜ୍ୟସଭା ଆସନ ପାଇଁ ଜାରି ରହିଛି ମତଦାନ। ଆଜି ସନ୍ଧ୍ୟାରେ ଭୋଟ୍ ଗଣତି ସହ ପ୍ରକାଶ ପାଇବ ଫଳାଫଳ। ପଶ୍ଚିମବଙ୍ଗର 4 ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଝଡ଼ବାତ୍ୟା ଓ କୁଆପଥର ବୃଷ୍ଟି ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ କଲା।